ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ର ନିର୍ମାଣାର୍ଥୀ ସମ୍ବାଦପତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର। ଭୁବନେଶ୍ୱର ନାଇଜର ପରିସନ୍ନ ହୋମିଭାବା କ୍ୟାନ୍ସର ହସ୍କିଟାଲ ଆର୍ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ବିଧାନସଭାତି ଚଳିତ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ। ପଦାର୍ଥ ବିଜ୍ଞାନୀ ତିନିଜଣ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର। ଆଉ ଲଘୁଚାପ ପ୍ରଭାବତି ରାଜ୍ୟ ଲାଗି ରହିଛି ବର୍ଷା, ପାଞ୍ଚଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଭାଗ। ରାଷ୍ଟ୍ର ନିର୍ମାଣାର୍ଥୀ ସମ୍ବାଦପତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ହେଲେ କେତେ ଲୋକ ସମ୍ଭାଦପତ୍ରକେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର କରିଥିସନ୍ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍। ଭୁବନେଶ୍ୱରର ଗୋଟିଏ ଦୈନିକ ସମ୍ଭାଦପତ୍ରର ସ୍ୱନକ୍ଷତ୍ର ଦିବସ ଅବସରରେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ ଯେ ସାମ୍ବାଦିକତା ସେବା ଲାଗି ଉଦ୍ଦିଷ୍ଟ ହେ, ହେଲେ ମହାତ୍ମା ଗାନ୍ଧୀଙ୍କର ବିଚାରଧାରାକେ ଇ ଶ୍ରେଣୀର ସାମ୍ବାଦିକମାନେ ଭୁଲି ଯାଇଛନ୍। ସାମ୍ବାଦିକତାର ବିକାଶ ଆଞ୍ଚଳିକ ଭାଷାର ଗୁରୁତ୍ୱ ରହିଛି, ଆଉ ନୂଆ ଜାତୀୟ ଶିକ୍ଷାନୀତି ଭିଲ୍ ଆଞ୍ଚଳିକ ଭାଷାମାନଙ୍କେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ମିଛ ଖବର ସମ୍ପ୍ରସାରଣ ଥି ସମାଜର ଅପୂରଣୀୟ କ୍ଷତି ହୋଇଥିସି ବୋଲି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍। ଏହି ଅବସରରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ ଯେ 2047 ଭାରତ ସ୍ୱାଧୀନତାର ଶତବାର୍ଷିକୀ ଉତ୍ସବ ପାଳନ କରବା, ଏ ସମୟ ଭିତରେ ଓଡ଼ିଆ ଭାଷା ଓ ସଂସ୍କୃତିକେ ଆହୁରି ସମୃଦ୍ଧ କରବାର ଦିଗେ କାମ କରବାର ଦରକାର ରହିଛି। ଦିନକିଆ ଓଡ଼ିଶା ଗସ୍ତି ଆସିକରି ମନ୍ତ୍ରୀ ଶ୍ରୀ ଠାକୁର ଆଜି ବିଜେପି କାର୍ଯ୍ୟାଳୟନ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି କହିଥିଲେ ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଅଧୀନଥି ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାନ 33% ସଂରକ୍ଷଣ ଦେଇକରି କେନ୍ଦ୍ର ସରକାର ମହିଳାମାନଙ୍କୁ ସଶକ୍ତ କରବାର ଲାଗି ଚେଷ୍ଟା କରିଛନ୍। ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରର ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମଥି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଉ ଶ୍ରୀ ଠାକୁର ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ଦେଶେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ନୂଆ ଜାଗରଣ ସୃଷ୍ଟି କରିଛି। ସଂଗ୍ରାମୀମାନଙ୍କୁ ସମ୍ମାନ ଦେବାର, ବିକଶିତ ଭାରତନ ନିଜର ଯୋଗଦାନ ରଖବାର ଆଉ ଦେଶର ଏକତା ଆର୍ ଅଖଣ୍ଡତାକେ ବଜାୟ ରଖବାର ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ। ଏ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରର ମନ୍ତ୍ରୀ ଶ୍ରୀ ଠାକୁର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୋଟିଏ ଫଳକକେ ଉନ୍ମୋଚନ କରିଥିଲେ। ସୂଚନା ଅନୁସାରେ ଦୁଇ କେନ୍ଦ୍ରମନ୍ତ୍ରୀ ଏଛେନ୍ କଟକଠାରେ ଗୋଟିଏ ସମ୍ଭାଦପତ୍ରର ଶତବାର୍ଷିକ ସମାରୋହ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍। ଦେଶେ ହସ୍ତଶିଳ୍ପକେ ତହକାବାର, ସ୍ଥାନୀୟ କାରିଗରମାନଙ୍କର ଆୟ ବଢ଼ାବାର ଆର୍ ଭାରତର ଉତ୍ପାଦିତ ଦରବକେ ଆମର ପ୍ରତୀକ କରବାର ଲାଗି ପ୍ରଧାନମନ୍ତ୍ରୀଙ୍କର ଭୋକାଲ ଫର ଲୋକାଲ ଅଭିଯାନଥି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଙ୍ଗେ ଭୁବନେଶ୍ୱରର ଖଦି କପଡ଼ା ଘିନିଛନ୍। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିକରି ଖଦି ଦୋକାନରୁ ଖଦି କପଡ଼ା ଘିନ୍ବାରକେ ସ୍ୱାବଲମ୍ବର ପ୍ରତୀକ ଖଦି ଅପ୍ନାବାର ସହିତ ଆତ୍ମନିର୍ଭର କରବାର ଥି ଭାଗିଦାରୀ ବଢ଼ାବାର ଲାଗି ଶ୍ରୀ ଠାକୁର ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ନାଇଜର ପରିସରର ହୋମିଭାବା କ୍ୟାନ୍ସର ହସ୍କିଟାଲ ଆର୍ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍। ଏ ଅବସରରେ ସେ କହିଛନ୍ ଯେ ଏହି ଗବେଷଣା କେନ୍ଦ୍ର ବିଶ୍ୱସ୍ତରୀୟ କର୍କଟ ରୋଗ ଗବେଷଣା ଆର୍ ନବ ଉନ୍ମେଷ କେନ୍ଦ୍ର ହେବା, 200 ଶଯ୍ୟାର କର୍କଟ ଡାକ୍ତରଖାନା 2025 ଡିସେମ୍ବର ମାସ ତକ ପୂରା କାର୍ଯ୍ୟକ୍ଷମ ହେବା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ ଯେ ଏଛେନ୍ କର୍କଟ ରୋଗର ଚିକିତ୍ସା ଲାଗି ଓଡ଼ିଶା ରୋଗୀମାନଙ୍କୁ ଆଉ ଦୂରିଆ ଜାଗାକେ ଯିବାରକେ ନାଇଁ ପଡ଼େ। ଏଥି ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆର୍ ଛତିଶଗଡ଼ ରୋଗୀମାନେ ଲାଭ ପାଇବେ। ସେ କହିଛନ୍ ଯେ ଏହି ହସ୍କିଟାଲ ଲାଗି ମୋ ବସ୍ ଚାଲ୍ବା ଆଉ ହସ୍ପିଟାଲ ପାଖେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରାଯିବା, ଗରିବ ରୋଗୀମାନଙ୍କୁ ମାହାଲିଆ ଦରକାରୀ ଚିକିତ୍ସା ସୁବିଧା ଯୋଗାବାର ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକେ ଏଥି ସାମିଲ କରାଯିବା ଆର୍ ହସ୍ପିଟାଲ ଭିତରେ ଆହାର କେନ୍ଦ୍ର ଖୋଲାଯିବା। ଏଥିଲାଗି ରାଜ୍ୟ ସରକାର 150 କୋଟି ଟଙ୍କା ସହାୟତା ଯୋଗାବାର ସାଙ୍ଗେ 65 ଏକର ଜମି ଭିଲ୍ ଦେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବିଧାନସଭା ମୌସୁମୀ ଅଧିବେଶନଥି ଆଜି ବିରୋଧୀ ସଦସ୍ୟଙ୍କର କିଲ୍ଲାଗଗା ଭିତରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହୋଇଯାଇଛି। କିଲ୍ଲାଗଗା ଲାଗି ବିଧେୟକ ଉପରେ ଗୃହନ ବିଶେଷ ଆଲୋଚନା ନାହିଁ ହୋଇପାରି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ଆର୍ଥିକ ବର୍ଷ ଲାଗି 28,200 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଗୃହତି ଆଗତ କରିଥିଲେ। ସକାଲ ବେଲା ଆର୍ ଉପର ବେଲା ଦୁଇ ଅଧିବେଶନ୍ତି ଗୃହର କାମ ଥରକେ ଥର ବାଧା ଦେବାର ଲାଗି ବାଚସ୍ପତି ଆଉ ଉପବାଚସ୍ପତି ଗୃହକେ ଥରକେ ଥର ମୁଲତବୀ ରଖିଥିଲେ। ପ୍ରଥମାର୍ଦ୍ଧ ବୈଠକ ଖାଲି 2 ମିନିଟ୍ ଲାଗି ଚାଲିଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିନୁ ଜନବିରୋଧୀ ଶବ୍ଦ ହଟାବାର ଦାବି କରିକରି ଆଜି ବିରୋଧୀ ବିଜେପି ବିଧାୟକମାନେ ଗୃହନ କିଲ୍ଲାଗଗା କରିଥିଲେ। ଇତାର ସହିତ 2 ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନେବାର ଦାବି ଥି ବିଜେପି ସଦସ୍ୟମାନେ ଗୃହର ମଝାକେ ଯାଇକରି ବହୁତଟେ କିଲ୍ଲାଗଗା କରିଥିଲେ। ରାଇଜେ ଗଲା 8 ବର୍ଷର 698 ଘର ହାତୀର ଜୀବନ ଯାଇଛେ। ସେନ୍ତା ଇ ସମୟ ଭିତରେ 7 ମହାବଳ ଆର୍ 48 କଲରା ପତ୍ରିଆ ବାଘର ଜୀବନ ଯାଇଛେ ବୋଲି ଜଙ୍ଗଲ ଆର୍ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍। ବିଧାନସଭାତି ବିଧାୟକ ପ୍ରଫୁଲ୍ଲ ସାମଲକର ଗୋଟେ ଅଣତାରକା ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ ଯେ 2015-16 ଇ ବଛର ଗଲା 25 ତ ଇ ହାତୀମାନଙ୍କର ଜୀବନ ଯାଇଛେ। ଭିନ୍ ଭିନ୍ ରୋଗ, ବିଦ୍ୟୁତ୍ ଆଘାତ, ରେଲ୍ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର ଆର୍ ବିଷ ପ୍ରୟୋଗ ବାଗିର କାରଣନୁ ହାତୀ ଅର୍ ବାଘମାନଙ୍କର ଜୀବନ ଯାଇଛି ବୋଲି ଶ୍ରୀ ମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବୈଜ୍ଞାନିକ ପିଏରେ ଅଗୋଷ୍ଟିନି, ଫେରେଙ୍କ କ୍ରାଉଜ୍ ଆର୍ ଆନି ଏଲ୍ ହ୍ୱିଲିୟର 2023 ବଛରର ପଦାର୍ଥ ବିଜ୍ଞାନ ଲାଗି ନୋବେଲ ପୁରସ୍କାର ପାଇବେ। ପଦାର୍ଥ ବିଜ୍ଞାନ ଥି ଇଲେକ୍ଟ୍ରୋନ୍ ଗତିଶୀଳତା ଅଧ୍ୟୟନ ଲାଗି ସେମାନଙ୍କୁ ଏହି ପୁରସ୍କାର ଦିଆଯିବା। ଏହି 3 ଜଣ ନୋବେଲ ବିଜେତା ମାନବ ଜାତିକେ ପରମାଣୁ ଆର୍ ଅଣୁମାନଙ୍କର ଭିତରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକେ ଅନୁସନ୍ଧାନ କରବାର ଲାଗି ନୂଆ ସାଧନ ଦେଇଛନ୍। ସେମାନେ ଆଲୋକର ଅତି କ୍ଷୁଦ୍ର କଣିକା ସୃଷ୍ଟି କରବାର ଗୋଟିଏ ଉପେ ପ୍ରଦର୍ଶନ କରିଛନ୍, ଯେନ୍ଟା ଇଲେକ୍ଟ୍ରୋନ୍ ଗତି କି ପରିବର୍ତ୍ତନ ପ୍ରକ୍ରିୟାକେ ନାପବାର ଲାଗି ବ୍ୟବହାର ହୋଇପାରବା। ଜଳସେଚନ ଜରିଏ କୃଷକମାନେ ସଶକ୍ତ ହେଲେ ଓଡ଼ିଶା ସଶକ୍ତ ହେବା ବୋଲି ଜଳସମ୍ପଦ ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍। ଭୁବନେଶ୍ୱରଠାରେ ଓଡ଼ିଶା ଉଠା ଜଳସେଚନ ନିଗମର 51ତମ ପ୍ରତିଷ୍ଠା ଦିବସଟି ଯୋଗଦେଇକରି ଶ୍ରୀମତୀ ସାହୁ ବୃହତ୍ ମଧ୍ୟମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥିତି ଉପସ୍ଥାପନ କରିକରି କହିଛନ୍ତି ଯେ ଏବତକ ଉଠା ଜଳସେଚନ ଜରିଏ 15 ଲକ୍ଷ ହେକ୍ଟରନୁ ଅତ୍କା ଜମିକେ ଜଳସେଚନ କରାଯାଉଛେ। ଆଇବା ଦିନେ ଏହି ଲକ୍ଷ୍ୟ ଆହୁରି ଅତ୍କା ରହିଛି ବୋଲି ମନ୍ତ୍ରୀ କହିଛନ୍। ଗଲା 5 ବର୍ଷ ଭିତରେ ଉଠା ଜଳସେଚନ ନିଗମକେ 3 ଗୁଣ ସଫଳତା ମିଳିଛେ। ସେ କହିଛନ୍ ଯେ ଉଠା ଜଳସେଚନ ଜରିଏ 30% ନୁ ଅତ୍କା ଜମିକେ ଜଳସେଚନ ସୁବିଧା ଦିଆଯାଉଛେ। ପାଣି ପଞ୍ଚାୟତର ପରିଚାଳନାଥି ମହିଳାମାନଙ୍କର ଭାଗିଦାରୀ ଜରିଏ ଉଠା ଜଳସେଚନର ନିଗମର କାମକେ ଅତ୍କା ପ୍ରଭାବଶାଳୀ କରବାର ଉପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଜୋର୍ ଦେଇଥିଲେ। ଇ ଉତ୍ସବଟି ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ, ନିଗମର ପରିଚାଳନା ନିର୍ଦ୍ଦେଶକ ଆର୍ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁଧାଂଶୁ ମୋହନ ସାମଲ ଯୋଗଦେଇକରି ନିଗମ ତରଫ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଯୋଜନା ଆଉ କାର୍ଯ୍ୟକ୍ରମ ବାବଦେ ଆଲୋଚନା କରିଥିଲେ। ପୁରୀନ କାର୍ତ୍ତିକ ମାସେ ହବିଷ୍ୟାଲି ଯୋଜନାଥି ଆଜିନୁ ନାଁ ପଞ୍ଜୀକରଣ ମୂଲ ହୋଇଛେ। ଆଗ୍ରହୀ ମହିଳାମାନେ ନିଜ ନିଜର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜରିଏ କି ଅନ୍ଲାଇନ୍ ଜରିଏ e-district.odisha.gov.in ଥି ନାଁ ପଞ୍ଜୀକରଣ କରିପାରିବେ। ରାଜ୍ୟ ସରକାର ଆଗରବାଗିର ହବିଷ୍ୟାଲି ଯୋଜନାଥି ଶ୍ରୀକ୍ଷେତ୍ର ପୁରୀକେ ଆସୁଥିବା ବ୍ରତଧାରୀମାନଙ୍କର ରହିବାର, ମହାପ୍ରଭୁଙ୍କ ଦର୍ଶନ ଆର୍ ମହାପ୍ରସାଦ ସେବନର ବ୍ୟବସ୍ଥା କରୁଛନ୍। ରାଇଜେ 5 ହାଇସ୍କୁଲ ରୂପାନ୍ତରଣ ଥି ସାମିଲ ବିଦ୍ୟାଳୟମାନଙ୍କ ଲୋକାର୍ପଣ କାମ ଇ ବଛର ଶେଷ ତକ୍ ଶେଷ ହେବା ବୋଲି ବିଭାଗ ତରଫୁ କୁହାଯାଇଛେ। ଶେଷ କ୍ଷେପେ ହାଇସ୍କୁଲ ରୂପାନ୍ତରଣ ଲାଗି କାମ ଜାରି ରହିଛେ। ଇ କ୍ଷେପେ ରାଜ୍ୟର ବ୍ଲକ ଗ୍ରାଣ୍ଡ ବିଦ୍ୟାଳୟମାନଙ୍କେ ଭିଲ୍ ସାମିଲ କରବାରକେ ଲକ୍ଷ୍ୟ ରଖାଯାଇଛେ। ଇଥର 1771 ବିଦ୍ୟାଳୟ ଚିହ୍ନଟ କରାଯାଇଛେ। ଏନ ଜନେଇ ଦିଆଯାଇପାରେ ଯେ ପହିଲା କ୍ଷେପେ 1076 ବିଦ୍ୟାଳୟ ଆଉ 2 କ୍ଷେପେ 2908 ଆଉ 3 କ୍ଷେପେ 2151 ସ୍କୁଲ ଲୋକାର୍ପଣ କରାଯାଇଛି ବୋଲି ବିଭାଗ ତରଫୁ କୁହାଯାଇଛେ। ଦକ୍ଷିଣ ଝାଡ଼ଖଣ୍ଡ ଆଉ ଆଖରପାଖର ଇଲାକାନ ଲଘୁଚାପ କ୍ଷେତ୍ର ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ଥିବାର ଲାଗି ରାଜ୍ୟର ଭିନ୍ ଭିନ୍ ଇଲାକାନ ବର୍ଷା ଲାଗି ରହିଛେ। ଗଲା 24 ଘଣ୍ଟା ଭିତରେ ସମ୍ବଲପୁର ଜିଲ୍ଲାର ବାମରାଠାରେ ସବୁନୁ ଅତ୍କା 15 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛେ। ଏବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଆର୍ ମୟୂରଭଞ୍ଜ ଜିଲ୍ଲାନ ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛେ। ସେନ୍ତା ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ଢେଙ୍କାନାଳ ସହିତ 10 ଜିଲ୍ଲାନ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛେ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଂଝର 6 ବଜେ 629.06 ଫୁଟ ରହିଥିଲା। ଡ୍ୟାମ୍ କଣ୍ଟ୍ରୋଲ ରୁମ୍ରୁ ମିଳିଥିବା ସୂଚନା ଅନୁସାରେ ଏହି ସମୟଥି 6ଟା ଗେଟ୍ ଦେଇକରି ଫି ସେକେଣ୍ଡଥି 1,36,666 ଘନଫୁଟ ପାଏନ୍ ମହାନଦୀକେ ଛଡ଼ାଯାଉଛେ। ଜଳଭଣ୍ଡାରକେ ଫି ସେକେଣ୍ଡଥି 1,85,175 ଘନଫୁଟ ପାଏନ୍ ଆସୁଛେ। ରାଷ୍ଟ୍ର ନିର୍ମାଣଥି ସମ୍ବାଦପତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର। ଭୁବନେଶ୍ୱର ନାଇଜର ପରିସରର ହୋମିଭାବା କ୍ୟାନ୍ସର ହସ୍ପିଟାଲର ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଆଉ ଲଘୁଚାପ ପ୍ରଭାବତି ରାଜ୍ୟ ଲାଗି ରହିଛି ବର୍ଷା। 5ଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।